ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଚନ୍ କୃତାଞ୍ଜଳି ତ୍ରିପାଠୀ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଭିନ୍ ଭିନ୍ କ୍ଷେତ୍ରଟି ଉଲ୍ଲେଖନୀୟ ଅବଦାନ ହାସଲ କରିଥିବା 71 ଜଣଙ୍କୁ ଗଲାକାଲି ରାଷ୍ଟ୍ରପତି ଭବନର ସମ୍ମାନଜନକ ପଦ୍ମ ପୁରସ୍କାର ପ୍ରଦାନ କରିଛନ୍। ସେମାନଙ୍କ ଭିତରୁ 4 ଜଣ ପଦ୍ମବିଭୂଷଣ, 10 ଜଣଙ୍କୁ ପଦ୍ମଭୂଷଣ ଆର୍ 57 ଜଣଙ୍କୁ ପଦ୍ମଶ୍ରୀ ପୁରସ୍କାର ମିଳିଛି। ଭିନ୍ ଭିନ୍ କ୍ଷେତ୍ରଟି ପ୍ରତିଷ୍ଠିତ 4 ଜଣ ବିଶିଷ୍ଟ ଓଡ଼ିଆଙ୍କୁ ସମ୍ମାନଜନକ ପଦ୍ମଶ୍ରୀ ପୁରସ୍କାର ଦିଆଯାଇଛି। ଭେଷଜତି ପ୍ରଖ୍ୟାତ ଚିକିତ୍ସକ ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର, ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ଅଦ୍ୱୈତ୍ୟ ଚରଣ ଗଡ଼ନାୟକ, ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଗୁରୁ ଦୁର୍ଗାଚରଣ ରଣବୀର ଆଉ ବିଶିଷ୍ଟ ସାହିତ୍ୟିକା ଡକ୍ଟର ପ୍ରତିଭା ଶତପଥୀଙ୍କୁ ରାଷ୍ଟ୍ରପତି ଇ ସମ୍ମାନ ଦେଇଛନ୍। ଇସବୁ ପ୍ରତିଭାମାନଙ୍କୁ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ଡକ୍ଟର ହରିବାବୁ କମ୍ବମ୍ ପାଟି, ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଶୁଭେଚ୍ଛା ଜଣାଇଛନ୍। କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ତରଫୁ ନୂଆଦିଲ୍ଲୀ ଭାରତ ମଣ୍ଡପମ୍ଠାରେ ୟୁଗ୍ମ ଇନୋଭେସନ୍ କନ୍କ୍ଲେଭ୍ ଆଜି ସକାଳ ବେଳା ହେବା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାର୍ଯ୍ୟକ୍ରମଟି ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଏହି ଅବସରରେ 1400 କୋଟିନୁ ଅତ୍କା ଟଙ୍କାର ଯୁଗ୍ମ ନିବେଶ ସହିତ ଗବେଷଣା ଆଉ ଇନୋଭେସନ୍କେ ବର୍କସ୍ କରବାର୍ ଲାଗି ଏମ୍ଓୟୁ ହସ୍ତାନ୍ତର କାର୍ଯ୍ୟକ୍ରମ ଭିଲ୍ ହେଉଛି। ଭୁବନେଶ୍ୱର ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ଜମାକାରୀମାନଙ୍କ ଟଙ୍କା ଫେରି ପାଇବାର ପ୍ରକ୍ରିୟା ମୂଲିଛି। 9537 ଜଣ ଜମାକାରୀ 20,96,00,000 ଟଙ୍କା ଫେରି ପାଇବେ ବୋଲି ଜଣାପଡ଼ିଛି। ଭୁବନେଶ୍ୱର ଲୋକସେବା ଭବନ ହୋଇଥିବା କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏହି ପ୍ରକ୍ରିୟାର ଶୁଭାରମ୍ଭ କରିଛନ୍। ପହିଲା ଦିନେ 117 ଜଣ ଜମାକାରୀଙ୍କର 2,80,00,000 ଟଙ୍କା ଫେରାଯାଇଛି। ମୁଖ୍ୟମନ୍ତ୍ରୀ 9 ଜଣଙ୍କୁ ଇ ବାବଦେ ଚେକ୍ ଦେଇଛନ୍। ଇନ ଜଣାଇ ଦିଆଯାଇପାରେ ଯେ ବହୁତ ଦିନର ପରିଚାଳନାଗତ ଭୁଲ ଲାଗି ଭୁବନେଶ୍ୱର ଅର୍ବାନ୍ କୋଅପରେଟିଭ୍ ବ୍ୟାଙ୍କର ଆର୍ଥିକ ସ୍ଥିତି ଖରାପ ହୋଇଥିଲା। ଭୁବନେଶ୍ୱର ଲୋକସେବା ଭବନ ହୋଇଥିବାର ମଧୁବାବୁ ଜୟନ୍ତୀ ସମାରୋହଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ଏହି ଅବସରରେ ମଧୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇକରି ମୁଖ୍ୟମନ୍ତ୍ରୀ କହିଛନ୍, ଓଡ଼ିଶାର ପାଖାପାଖି 50,00,000 ଚାଷୀ ସମବାୟ ଆନ୍ଦୋଳନଟି ଯୋଡ଼ି ହୋଇଛନ୍। 2025 ତକ୍ ସବୁ ଚାଷୀଙ୍କୁ ସମବାୟ ସାଙ୍ଗେ ଯୋଡ଼ବାର୍ ଲାଗି ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍। ଆଉର୍ ଏଥିର୍ଲାଗି ରାଜ୍ୟର ଫି ପଞ୍ଚାୟତନ ଗୋଟି ଲେଖା ପେକ୍ସ ଆଉ ଲେମ୍ପସ୍ ବିଲ୍ ଗଠନ କରାଯିବା। ରାଜ୍ୟ ଇହାଦେ 2,711 ପେକ୍ସ ଥିବାର ବେଲ୍କେ ଆଉ ଏତ୍କା 1542 ନୂଆ ପେକ୍ସ ଗଠନ କରାଯିବା ଆଉ ସେମାନଙ୍କୁ 500,00,000 ଲେଖା ସିଡ୍ ମନି ଦିଆଯିବା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍। ଆଜ୍ ଅନ୍ତର୍ଜାତୀୟ ନୃତ୍ୟ ଦିବସ। ପ୍ରସିଦ୍ଧ ନୃତ୍ୟଶିଳ୍ପୀ ଜିନ୍ ଜର୍ଜେସ୍ ନୋବେଲ୍ଙ୍କୁ ଶ୍ରୋତା କରିକି ଫି ବଛର ଆଜିର ଦିନେ ଇ ଦିବସ ପାଳନ କରାଯାଇସି। 1982 ଇଣ୍ଟରନ୍ୟାସନାଲ୍ ଥିଏଟର ଇନ୍ଷ୍ଟିଚ୍ୟୁଟ୍ର ନୃତ୍ୟ କମିଟି ତରଫୁ ଅନ୍ତର୍ଜାତୀୟ ନୃତ୍ୟ ଦିବସ ମୂଲ କରାଯାଇଥିଲା। ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟକେ ଉନ୍ନତ କରବାର ଦିଗେ ଲୁକୁ ସଚେତନ କରବାର ଲାଗି ଫି ବଛର ଇ ଦିବସ ପାଳନ କରାଯାଉଛି। ଓଡ଼ିଶାକେ ଡିଜିଟାଲ ଅର୍ଥନୀତିର ହବ୍ କରବାର ଲାଗି ଭୁବନେଶ୍ୱରନ ସ୍ଥାପନା ହେବା 34 ମହଲାର ଆଇଟି ଟାୱାର। ଭୁବନେଶ୍ୱରନ 6 ଏକର ଜମିନ୍ଥି ତିଆରି ହେବାର୍କେ ଥିବା ଇ ଟାୱାର କାର୍ଯ୍ୟକ୍ଷମ ହେଲେ ଓଡ଼ିଶାନ ଭିନ୍ ଭିନ୍ ଟେକ୍ ଆର୍ ଆଇଟି କମ୍ପାନୀ ନିବେଶ କରବାର ସହିତ 8,000 ଅତ୍କା ନିଯୁକ୍ତି ସୁଯୋଗ ସୃଷ୍ଟି ହେବା ବୋଲି ସରକାରୀ ସୂତ୍ରନୁ ଜଣାପଡ଼ିଛି। ଉପମୁଖ୍ୟମନ୍ତ୍ରୀ କୃଷି ଆଉ ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଗଲାକାଲି ସମ୍ବଲପୁର ଗସ୍ତେ ଆସିକରି ଚିପିଲମାଠାରେ ମା' ଘଣ୍ଟେଶ୍ୱରୀ ମନ୍ଦିର ଦର୍ଶନ କରିବା ସହିତ ମନ୍ଦିରର ଭିନ୍ ଭିନ୍ ସମସ୍ୟା ବାବଦେ ପଚାରି ବୁଝିଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସିଂହଦେଓ ଚିପିଲମା ଜଳବିଦ୍ୟୁତ୍ ପ୍ରକଳ୍ପର ସମ୍ମିଳନୀ କକ୍ଷନ ଅଧିକାରୀ ଆଉ କର୍ମଚାରୀମାନଙ୍କ ସାଙ୍ଗେ ଗୋଟିଏ ବୈଠକଟି ଯୋଗ ଦେଇକରି ପ୍ରକଳ୍ପର ଜଳବିଦ୍ୟୁତ୍ ଉତ୍ପାଦନ ବାବଦେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଖରିଆର ରୋଡ୍ ସରକାରୀ ଶିଳ୍ପ ତାଲିମ କେନ୍ଦ୍ରଠାରେ ଆଜି ଜିଲ୍ଲାସ୍ତରୀୟ ନିଯୁକ୍ତି ମେଳା କାର୍ଯ୍ୟକ୍ରମ ହେବା। ଏହି କାର୍ଯ୍ୟକ୍ରମ ସକାଳର 8 ବଜେନୁ ମୂଲ ହୋଇକରି ଦିନର 2 ବଜେ ତକ୍ ଚାଲ୍ବା। ଓଡ଼ିଶା ଦକ୍ଷତା ବିକାଶ ଆଉ ଜିଲ୍ଲା ପ୍ରଶାସନ ସହଯୋଗତି ହେବାର୍କେ ଥିବା ଇ ମେଲାତି ଜିଲ୍ଲାର ସବୁ ବ୍ଲକ ଆଉ ସହରାଞ୍ଚଳର ଜୁଆନ୍ ପିଲାଟୁକେଲମାନେ ଭାଗ ନେଇପାରିବେ। ଇଚ୍ଛୁକ ପ୍ରାର୍ଥୀମାନେ ଏହି ସମୟ ଭିତରେ ସେମାନଙ୍କର ଶିକ୍ଷାଗତ ଯୋଗ୍ୟତା ପ୍ରମାଣପତ୍ର ଆଧାର କାର୍ଡ଼ ସହିତ ପଞ୍ଜୀକରଣ କରିକି ବେସରକାରୀ ସ୍ତରଟି ଥିବା ନିଯୁକ୍ତିର ସୁଯୋଗ ନେବାର୍କେ ଜିଲ୍ଲାପାଳଙ୍କ ତରଫୁ ଅନୁରୋଧ କରାଯାଇଛି। ରାଜ୍ୟର ବଡ଼ଭାଗି ଜିଲ୍ଲାନ ଆଇବା 4 ଦିନ ତକ୍ କାଲବୈଶାଖୀର ପ୍ରଭାବ ରହିବା ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫୁ ଅନୁମାନ କରାଯାଇଛି। କାଲବୈଶାଖୀର ଲାଗି ତାପମାତ୍ରା 3-5 ଡିଗ୍ରୀ ତକ୍ କମ୍ବା। ପଶ୍ଚିମ ଓଡ଼ିଶା ସହିତ 20 ଜିଲ୍ଲାନ ଘଡ଼ଘଡ଼ି ସାଙ୍ଗେ ବର୍ଷାକେ ନେଇକରି ସତର୍କ କରାଯାଇଛି। ଗଲାକାଲି ରାଜ୍ୟର ସବୁନୁ ଜହ ତାପମାତ୍ରା ବଲାଙ୍ଗୀରନ 40.4 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିବାର ବେଳେ ବାକି ସବୁ ଜାଗାର ତାପମାତ୍ରା 40 ଡିଗ୍ରୀ ତଳେ ରହିଥିଲା। ଆଞ୍ଚଳିକ ଖବର ଇନୁ ଶେଷ ହେଲା। ଆର ବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତିର 7:02। ଜୁହାର।